ସୁରେନ୍ଦ୍ର ମହାନ୍ତିଙ୍କର ଏକ କ୍ଷୁଦ୍ର ଗଳ୍ପ ଶେଷ କବିତା। ମୁଁ କବି ନୁହେଁ, ପୁଣି କବିତା ସମ୍ବନ୍ଧରେ ମୋର ଧାରଣା ଅତି କମ। ଅଷ୍ଟାଦଶ ଶତାବ୍ଦୀର ବିଶ୍ୱକବି ଉପେନ୍ଦ୍ର ଭଞ୍ଜଙ୍କର କାବ୍ୟ ସବୁ ପଢ଼ିସାରିଲା ପରେ ତାଠୁ ପଳିଯାଏ ଆଉ ଉନ୍ନତତର ଛାନ୍ଦ ଲେଖାଯାଇପାରେ ସେ ଆଶା ମୁଁ କେବେଠୁ ହରାଇ ସାରିଥିଲି। ଆଜି ସୁଦ୍ଧା ମୋର ସେ ମତ ଅପରିବର୍ତ୍ତିତ ରହିଛି। ରବୀନ୍ଦ୍ରନାଥଙ୍କ କବିତା ପଢ଼ିବା ତିନି ମାର୍ଜିତ ରୁଚିବୋଧର ପରିଚୟ ଥିଲା। ମୁଁ ବି ଥରେ ଦୁଇଥର ସେସବୁ ପଢ଼ିବାକୁ ଯେ ଚେଷ୍ଟା ନ କରିଛି ତା ନୁହେଁ। ସବୁଜ ଯୁଗର କବିମାନଙ୍କୁ ମୁଁ ମଧ୍ୟ ବୁଝିବା ପାଇଁ ବହୁତ ପ୍ରୟାସ କରିଛି, ମାତ୍ର ମୋ ସ୍ତ୍ରୀ ସେସବୁର କଦର ମୋଠୁ ବେଶୀ ବୁଝୁଥିବାରୁ କର୍ମ ବିଭାଗର ସୂତ୍ର ଅନୁସାରେ କାବ୍ୟ ଚର୍ଚ୍ଚାର ଦାୟିତ୍ୱ ମୁଁ ତାଙ୍କ ଉପରେ ଛାଡ଼ିଦେଇ ନିଶ୍ଚିତ ଥିଲି। ପରେ ଯେତେବେଳେ ଏଲିୟଟ୍ କବିତା ପାଇଁ ନୋବେଲ ପୁରସ୍କାର ପାଇଲେ, ଆଉ କେହି କେହି ମୁଁ ଏଲିୟଟ୍ଙ୍କ କବିତା ପଢ଼ିଛି କି ନାହିଁ ଏବଂ ପ୍ରୁଫକ୍ର ନାମ ଶୁଣିଛି କି ନାହିଁ ପ୍ରଭୃତି ପ୍ରଶ୍ନ ଧମକାଇକରି ପଚାରିଲେ, ମୁଁ ୱେଷ୍ଟଲ୍ୟାଣ୍ଡ ଖଣ୍ଡେ ଯୋଗାଡ଼ କରି ପଢ଼ାରେ ମନ ଲଗାଇଲି। କିନ୍ତୁ ଛନ୍ଦବଦ୍ଧ ଗଦ୍ୟକୁ କାହିଁକି କବିତା କୁହାଯିବ ତାର ମୀମାଂସା କରିନପାରି ମୁଁ ଦୁଇ ପୃଷ୍ଠାରୁ ତିନି ପୃଷ୍ଠା ପର୍ଯ୍ୟନ୍ତ ସୁଦ୍ଧା ଆଗେଇ ପାରିନଥିଲି। ମୋର ଏ କାବ୍ୟ ବିତୃଷ୍ଣା ଲାଗି ୱାର୍ଡ ସ୍ୱାର୍ଥ ବର୍ଷ ବହୁ ପରିମାଣରେ ଦାୟୀ। ତାଙ୍କର ଡାଫୋଡିଲ୍ କବିତା ଆମର ଦ୍ୱିତୀୟ ବାର୍ଷିକ କଳା ଶ୍ରେଣୀରେ ପାଠ୍ୟ ଥିଲା। ଆମ ଇଂରାଜୀ ପ୍ରଫେସର ଯେ ଥିଲେ ସେ ମହାଶୟ ଦୁଇଟି କଥା ଖୁବ୍ ବୁଝୁଥିଲେ, ଓଡ଼ିଶୀ ପାନ ଆଉ ୱାର୍ଡ ସ୍ୱାର୍ଥୀ କବିତା। ଇଂରାଜୀ କ୍ଲାସ୍ରେ ସେ ପାନ ଚୋବାଇ ଚୋବାଇ ବୁଝାଉଥିଲେ, ବୁଝିଲ ଯଥାର୍ଥ କବିତା ହେଉଛି ବିସ୍ମୃତ ଆବେଗର ଛନ୍ଦବଦ୍ଧ ସ୍ମୃତି, ଅର୍ଥାତ୍ ଏକ ନିରବ ନିବୃତ ଶାନ୍ତ ମୁହୂର୍ତ୍ତରେ ଏକଦା ଯାହା ଥରେ ମଣିଷର ଚିତ୍ତବୃତ୍ତିକୁ ଅତି ଗଭୀର ଭାବରେ ଆଲୋଡ଼ିତ କରିଥିଲା ସେ ସ୍ମୃତିର ରୂପାୟନ ହିଁ ହେଲା ଯଥାର୍ଥ କବିତା। କାହିଁକି ସାର୍? ପଛ ବେଞ୍ଚରୁ ଚିନାବାଦାମର ଚୋପା ଛଡ଼ା ଶବ୍ଦ ସାଙ୍ଗରେ ଖିଲଖିଲ ହସ। ଅଧ୍ୟାପକ ମହୋଦୟ ଏଥିରେ କ୍ଷୁର୍ଣ୍ଣ ନ ହୋଇ ତଥାପି ବୁଝାଉଥିଲେ, କିନ୍ତୁ ୱାର୍ଡସ୍ୱାର୍ ସେୟା ତ କହନ୍ତି। ପୁଣି ପଛ ବେଞ୍ଚରୁ ପ୍ରଶ୍ନ, କିନ୍ତୁ ସାର୍ ଏକଦା ଦେଖିଥିବା କୌଣସି ଏକ ଚିତ୍ତ ଚାଞ୍ଚଲ୍ୟକାରୀ ଆବେଗୋଦ୍ଦୀପକ ବସ୍ତୁ ବା ଦୃଶ୍ୟର ସ୍ମୃତି ଆମର ଚିତ୍ତବୃତ୍ତିକୁ ପୁଣି ଥରେ ଗଭୀର ଭାବରେ ଆଲୋଡ଼ିତ କରିଦେବ ନାହିଁ କାହିଁକି? ତାହେଲେ କବିତା ଲେଖା ହେବ ଆଉ କେତେବେଳେ? ଅଧ୍ୟାପକ ମହୋଦୟ ସହିଷ୍ଣୁତାର ଅବତାର ରୂପେ ଗୋଟିଏ ଉଦାହରଣ ଦେଇ କଥାଟା ସ୍ପଷ୍ଟ ବୁଝାଇବା ପାଇଁ ଡାଫୋଡିଲ୍ କବିତାଟି ଧରୁଥିଲେ। ଡାଫୋଡିଲ୍ କବିତାରେ ଅଛି, ଆହା ଡାଫୋଡିଲ୍ ଫୁଲଟି କି ସୁନ୍ଦର ନାଚୁଛି, କିନ୍ତୁ ଡାଫୋଡିଲ୍ର ଗୋଡ଼ କାହିଁ ସେ ନାଚିବ? ସବୁ ବାଜେ, ସବୁ ଗଞ୍ଜେଇ ଦଳା। କବିତାରେ ଯେତେଗୁଡ଼ିଏ ହାଇପୋଥେସିସ୍ ବା କବି ପ୍ରସିଦ୍ଧି ଆଖି ବୁଝି ସ୍ୱୀକାର କରିନିଆଯାଏ ଅଜ୍ଞେୟ ଅଜ୍ଞାନ୍ତ ଅଦୃଷ୍ଟ ବ୍ରହ୍ମ ପରି। ଅବଶ୍ୟ ଶେକ୍ସପିୟରଙ୍କ କଥା ଛାଡ଼ନ୍ତୁ, ସେ ଓଡ଼ିଶାର ଲୋକ ବୋଲି ମୋର ଦୃଢ଼ ଧାରଣା। ତାଙ୍କ ପରି ବାବୁରିବାଳିଆ ଚନ୍ଦାମୁଣ୍ଡିଆ ଲୋକ ଓଡ଼ିଶାରେ ଖୁବ୍ ଦେଖାଯାଆନ୍ତି। ଓଡ଼ିଶାରେ କବିମାନେ ଯେତେବେଳେ ଆତ୍ମା ପରମାତ୍ମା ଯୋଗ ଅଷ୍ଟାଙ୍ଗ ସାଧନା ପ୍ରାଣାୟାମ ଅଣିମା ମହିମା ବିଭୂତି ଇତ୍ୟାଦି କାବ୍ୟ ବିଧର୍ମୀ ବିଷୟବସ୍ତୁକୁ ନେଇ କାବ୍ୟ ଲେଖୁଥିଲେ, ଆଉ ସେସବୁର ଢେର ଆଦର ମଧ୍ୟ ଥିଲା, ଓଡ଼ିଆ ଲୋକେ କିନ୍ତୁ ମନ୍ଦିର ଦେହରେ ବକ୍ଷୋଜ ନିତମ୍ବ ଚଉଷଠି ବନ୍ଧ ଚୁମ୍ବନ ଆଲିଙ୍ଗନ ପ୍ରଭୃତିର କାବ୍ୟିକ ବର୍ଣ୍ଣନା ଖୁବ୍ ପସନ୍ଦ କରୁଥିଲେ ସୁଦ୍ଧା କାବ୍ୟ କବିତାରେ ପ୍ରାଣାୟାମ ଯୋଗ ସାଧନା ଛଡ଼ା ଆଉ କିଛି ଛୁଉଁନଥିଲେ। ଏପରି ରୁଚି ବିଭ୍ରାଟର ପ୍ରତିବାଦ କରି ଶ୍ରୀ ସଖାପିୟର, ସମ୍ଭବତଃ ସେ ହେଉଛନ୍ତି ପଞ୍ଚସଖାଙ୍କର ପରବର୍ତ୍ତୀ ବ୍ୟକ୍ତି, କୌଣସି ସାଧବ ସୌଦାଗର ସଙ୍ଗରେ ବିଲାତ ପଳାଇଥିଲେ। ରାଣୀ ଏଲିଜାବେଥ ଅନୁଢ଼ା ଥିଲେ ସୁଦ୍ଧା ପ୍ରଣୟର କଦର କିନ୍ତୁ ଖୁବ୍ ବୁଝୁଥିଲେ। ଅବଶ୍ୟ ବାହାରେ ତାଙ୍କ ଓଡ଼ିଆର ଅଷ୍ଟାଙ୍ଗ ସାଧନ ପ୍ରାଣାୟାମ ଓ ବ୍ରହ୍ମଚର୍ଯ୍ୟ ପ୍ରଭୃତିରେ ଖୁବ୍ ଅନୁରାଗ ଥିଲା। ତେଣୁ ସଖାପିୟର ତାଙ୍କ ଜୀବଦଶାରେ ବିଲାତର ସୂଚୀ ବିକାରଗ୍ରସ୍ତ ବାତାବରଣ ଭିତରେ ସେତେ ଆଦୃତ ହୋଇପାରିନଥିଲେ ସୁଦ୍ଧା ପରବର୍ତ୍ତୀ କାଳରେ ବହୁ ପ୍ରସିଦ୍ଧ ହୋଇପାରିଥିଲେ। ବିଲାତର ମୁକ୍ତ ଆବହାୱା ଭିତରେ ତାଙ୍କର ଅପୂର୍ବ କାବ୍ୟ ସୁଷମାମଣ୍ଡିତ ନାଟକଗୁଡ଼ିକ ରଚିତ ହୋଇଥିଲା। ପରେ ଇଂରେଜମାନେ ସଖାପିୟରଙ୍କ ନାମ ବଦଳାଇ ଶେକ୍ସପିୟର କରିଦେଇଥିଲେ। ତେବେ ସେଦିନ ଜଣେ ପାରସ୍ୟବାସୀ ପଣ୍ଡିତ ମୋର ବ୍ୟାଖ୍ୟାନ ଶୁଣିଲା ପରେ, ମୁଁ ପାରସ୍ୟର ଗୌରବ ଅନ୍ୟାୟ ଭାବରେ ଅପହରଣ କରୁଛି ବୋଲି ମୋତେ ରୀତିମତ ଖୁନ୍ କରିବା ପାଇଁ ବସିଥିଲେ। ତାଙ୍କ ମତରେ ଶେକ୍ସପିୟର ଜଣେ ପାରସ୍ୟବାସୀ ଯାଯାବର, ତାଙ୍କର ମୂଳ ନାମ ଥିଲା ଶେଖପିର। ଏ ସମ୍ବନ୍ଧରେ ତାଙ୍କର ଖଣ୍ଡେ ବହୁ ତଥ୍ୟପୂର୍ଣ୍ଣ ଗ୍ରନ୍ଥ ଯଥାଶୀଘ୍ର ପ୍ରକାଶ ପାଇଛି ବୋଲି ସେ ମୋତେ ଧମକ ଦେଇ କହିଥିଲେ। ତେବେ ସେକ୍ସପିୟର ଶ୍ରୀ ସଖାପିୟର କି ଶେଖପିର ଏହା ଗବେଷଣା ସାପେକ୍ଷ ଥିଲେ ହେଁ ଉଭୟ ସତ୍ୟ ବି ହୋଇପାରେ। କାରଣ ସେକ୍ସପିୟର ଏତେ ବିରାଟ ଯେ ତାଙ୍କୁ କୌଣସି ଦେଶ ବା କୌଣସି ସାହିତ୍ୟ ଏକକ ଭାବରେ ନିଜର ବୋଲି ଦାବି କରି ନପାରେ। ଏତେ କଥା ଲେଖିବାର ଅବଶ୍ୟ କୌଣସି ପ୍ରୟୋଜନ ନଥିଲା, ମାତ୍ର ମୋର କାବ୍ୟ ଜ୍ଞାନ ସମ୍ବନ୍ଧରେ ସମ୍ୟକ ପରିଚୟ ଦେବା ପାଇଁ ଏସବୁର ଅବତାରଣା ମୁଁ କରିଛି। ଏ ପରିସ୍ଥିତିରେ ଭୂତନାଥର କାବ୍ୟ କବିତାର ବିନ୍ଦୁ ବିସର୍ଗ ସହିତ ମୋର କୌଣସି ସମ୍ପର୍କ ନଥିଲା କହିଲେ ଚଳେ। ତଥାପି ମୁଁ ଭୂତନାଥର ସ୍ତ୍ରୀ ନୀଳିମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଓ ତାଙ୍କ ମନରେ କୌଣସି ଆଘାତ ନ ଦେବା ପାଇଁ ଭୂତନାଥ କବିତାର ଜଣେ ବିଶିଷ୍ଟ ସମାଲୋଚକ ଆଉ ପ୍ରଶଂସକ ହୋଇପଡ଼ିଥିଲି। ନୀଳିମା ଦେବୀ ଦୁଇଟି ପିଲାଙ୍କୁ ଧରି ଏ ଦିନେ ଭୂତନାଥଙ୍କ ପରି ଏକ ଅଦ୍ଭୁତ ପ୍ରାଣୀ ବିଶେଷ ସହିତ ଘର ସଂସାର କରି ରହିଥିବାରୁ ମୁଁ ତାଙ୍କୁ ମନେ ମନେ ଶ୍ରଦ୍ଧା କରୁଥିଲି। ନୀଳିମା ଦେବୀ ଭୂତନାଥକୁ ଭକ୍ତି କରୁଥିବାରୁ ଓ ତାର ସମ୍ଭାବନାରେ ଅଚଳ ବିଶ୍ୱାସ ରଖିଥିବାରୁ ଭୂତନାଥକୁ ମଧ୍ୟ ମୁଁ ବି ଭକ୍ତି କରୁଥିଲି ଓ ତାର ବିରାଟ ସମ୍ଭାବନାରେ ମୋର ମଧ୍ୟ ଅଚଳ ବିଶ୍ୱାସ ଥିଲା। ଭୂତନାଥକୁ କେନ୍ଦ୍ର କରି ମୁଁ ଏହିପରି ନାନା ଚିନ୍ତାରେ ନିମଜ୍ଜିତ ଥିବା ସମୟରେ ଆଧୁନିକ କବିତାର ବିଶିଷ୍ଟ ମୁଖପତ୍ର ବାଗେଶୀର ସମ୍ପାଦକ ଆସି ପହଞ୍ଚିଲେ। ମୁଁ ତାଙ୍କର ଶୁଭାଶୁଭ ଓ ପାରିବାରିକ କୁଶଳ ପ୍ରଶ୍ନ ନ ପଚାରୁଣୁ ସେ କହିଲେ, ଆପଣ ଗଣକବି ଭୂତନାଥଙ୍କର ଏକମାତ୍ର ସମାଲୋଚକ, ପୁଣି ତାଙ୍କ ସହିତ ଆପଣଙ୍କର ବ୍ୟକ୍ତିଗତ ସମ୍ପର୍କ ନିବିଡ଼ ଆଉ ଘନିଷ୍ଠ। ଆପଣ ଏକମାତ୍ର ବ୍ୟକ୍ତି ଯିଏକି ତାଙ୍କ କବିତା ସମ୍ପର୍କରେ ଯେକୌଣସି ତଥ୍ୟ ଦମ୍ଭର ସହିତ କହିପାରନ୍ତି। ଭୂତନାଥଙ୍କର ଦଶାହ ଦିନ ବାଗେଶ୍ରୀର ଏକ ବିଶେଷ ସଂଖ୍ୟା ପ୍ରକାଶ ପାଉଛି। ସେଥିରେ କବିଙ୍କର କୌଣସି ଶେଷ କବିତା ପ୍ରକାଶ କରିବାର ବାସନା ଆମର ଅଛି। ଆପଣ ଚେଷ୍ଟା କଲେ ତାହା ନିଶ୍ଚୟ ପୂର୍ଣ୍ଣ ହେବ। ଆପଣ କବିଙ୍କର ପାଣ୍ଡୁଲିପିମାନ ସାମାନ୍ୟ ଅନୁସନ୍ଧାନ କଲେ ଅକ୍ଳେଶରେ ତାହା ଅବଶ୍ୟ ପାଇପାରିବେ। ଏହାଛଡ଼ା ଆପଣଙ୍କୁ ସେଦିନ ଏକ ସାଧାରଣ ସଭାରେ ପ୍ରଧାନ ବକ୍ତା ରୂପେ ଭୂତନାଥଙ୍କ କବିତା ସମ୍ବନ୍ଧରେ ଭାଷଣ ମଧ୍ୟ ଦେବାକୁ ପଡ଼ିବ। ମୁଁ କିଛି କହିବା ଆଗରୁ ସମ୍ପାଦକ କହିଲେ, ଦେଖନ୍ତୁ, ଭୂତନାଥଙ୍କୁ ପରିଚିତ କରାଇବା ଏକ ଜାତୀୟ କର୍ତ୍ତବ୍ୟ, ପୁଣି ଆପଣଙ୍କ ପରି ଜଣେ ସାହିତ୍ୟସେବୀଙ୍କ ପକ୍ଷରେ ଏହା ଅବଶ୍ୟ କରଣୀୟ, ଏଥିରେ ଆପଣ କୁଣ୍ଠିତ ହେବେ ନାହିଁ। ଏହାପରେ ଆଉ କୌଣସି ପ୍ରତିବାଦ ନିରର୍ଥକ ଜାଣି ମୁଁ ନୀରବ ରହିଥିଲି। ଭୂତନାଥଙ୍କ ମୃତ୍ୟୁ ପରେ ମୁଁ ଆଉ ତାଙ୍କ ଘର ଆଡ଼େ ଯାଇନଥିଲି। ଭାବିଲି ଯାଏ ନୀଳିମା ଦେବୀଙ୍କୁ ସାନ୍ତ୍ୱନା ଜଣାଇ ଆସିବା ସଙ୍ଗେ ସଙ୍ଗେ ଭୂତନାଥର ଯଦି କୌଣସି ଶେଷ କବିତା ମିଳିଯାଏ ତାହେଲେ ବାଗେଶ୍ରୀର ସମ୍ପାଦକଙ୍କୁ ମଧ୍ୟ ସନ୍ତୁଷ୍ଟ କରିହେବ ଏବଂ ଭୂତନାଥ ପ୍ରତି ମୋର ଜାତୀୟ କର୍ତ୍ତବ୍ୟ ମଧ୍ୟ ପାଳିତ ହୋଇପାରିବ। ସହରର ଏକ ଅପରିଚ୍ଛନ୍ନ ଅଞ୍ଚଳରେ ଗୋଟିଏ ଅପ୍ରଶସ୍ତ ଗଳି, ତାର ଗୋଟିଏ ପାଖରେ ଭୂତନାଥର ଭଡ଼ା ଘର, ଶିଉଳି ବସା ଖଣ୍ଡେ ଛୋଟ ଏକତାଲା କୋଠାରେ, ସାମ୍ନାରେ ଝୁଲୁଛି ଖଣ୍ଡେ ସାଇନବୋର୍ଡ଼, ନ୍ୟୁ ଏସିଆ ଜୀବନ ବୀମା କମ୍ପାନୀ ଏଜେଣ୍ଟ ଭୂତନାଥ ଦାସ, ଆଉ ଖଣ୍ଡେ ସାଇନବୋର୍ଡ଼ ଝୁଲୁଛି ଓମି ଉଲେନ୍ ମିଲ୍ସ ଲିମିଟେଡ୍ ଏଜେଣ୍ଟ ଭୂତନାଥ ଦାସ। ଭୂତନାଥର କ୍ଷତାକ୍ତ ଜୀବନ ସଂଗ୍ରାମର ଏକାଧିକ ଗ୍ଲାନିକର ସଙ୍କେତ, ମେଘାକ୍ରାନ୍ତ ଆଷାଢ଼ର ଏକ ବିସର୍ଣ୍ଣ ସନ୍ଧ୍ୟା, ନୀଳିମା ଦେବୀ କୋଳରେ ରୁରୁଦ୍ୟମାନା ଶିଶୁଟିକୁ ସ୍ତନ୍ୟ ଦେଇ ଶାନ୍ତ କରୁଥିଲେ, ଅଦୂରରେ ତାଙ୍କର 7 ବର୍ଷର ଝିଅ ସବିତା ଗୋଟିଏ ଷଢ଼େଇ ଆଉ ଧୂଳିରେ ଖେଳୁଥିଲା, ମୋତେ ଦେଖି ନିତ୍ୟ ଅଭ୍ୟସ୍ତ ରୀତିରେ ଚକୋଲେଟ୍ ନୁହେଲେ ଲଜେନ୍ସ ପାଇ ଆକ୍ରମଣ କଲା ନାହିଁ। ଥରେ କେବଳ ମୋ ଆଡ଼େ ମୁହଁଟିକି ଚାହିଁଲା, ତାପରେ ପୁଣି ତଳକୁ ମୁହଁ ନୁଆଇ ଷଢ଼େଇ ଆଉ ଧୂଳିରେ ପୂର୍ବପରି ଖେଳିବାକୁ ଲାଗିଲା। ଭୂତନାଥର ମୃତ୍ୟୁ ତାର ଚପଳତାକୁ ସୁଦ୍ଧା ଗମ୍ଭୀର କରିଦେଇଥିଲା। ମୋତେ ଚାହିଁ ନୀଳିମା ଦେବୀଙ୍କର ଦୁଇ ଆଖିରେ ଲୁହ ଭରିଗଲା। ଅଶ୍ରୁ ଗୋପନ କରିବାର ବୃଥା ଆୟାସ ନ କରି ସେ ତଳକୁ ମୁଣ୍ଡ ନୁଆଇ ବସିଲେ। ମୁଁ ତାଙ୍କୁ କିଛି ନ କହି ଭୂତନାଥର ଏକଦା ବୈଠକଖାନା ଭିତରକୁ ପଶିଗଲି। ଟେବୁଲ ଉପରଟା ଚା କପ୍, ପୋଡ଼ା ସିଗରେଟ୍, ଖଣ୍ଡପୂର୍ଣ୍ଣ ଆଷ୍ଟ୍ରେ, ପାଉଁଶ ଗୁଳ, କାଗଜ, ବହି ଓ ଧୂଳିରେ ପ୍ରାୟ ଅଦୃଶ୍ୟ। ଘର କୋଣରେ ବେତର ଖଣ୍ଡେ ଆର୍ମ ଚୌକି। ଭୂତନାଥ ଏଇ ଚୌକିଟାରେ ଦିନରାତି ପଡ଼ି ପଡ଼ି ବହି ପଢ଼ୁଥିଲା। ତଳେ ଭୂତନାଥର ଚଟି ହଳକ ମଧ୍ୟ ରହିଥିଲା। ଚଟାଣ ଯାକ ଇତସ୍ତତ ହୋଇ ପଡ଼ିଥିଲା ଗଦା ଗଦା ବହି ଆଉ ଖବରକାଗଜ। ପେନ୍ସିଲ ସିସାବଳା ମେଘାକ୍ରାନ୍ତ ଆକାଶରେ ଅସ୍ତଗାମୀ ସୂର୍ଯ୍ୟର କେଇ ଝଲକ ସ୍ୱର୍ଣ୍ଣାଭ ରଶ୍ମିରେଖା, ମୃତ୍ୟୁଶଯ୍ୟାରେ ମୁମୂର୍ଷୁର ଓଠରେ କ୍ଷୀଣ ହସରକା ପରି ଖେଳିଗଲା। ମୁଁ ଅନ୍ୟମନସ୍କ ଭାବରେ ଟେବୁଲ ଉପରେ କାଗଜ ଆଉ ନାନା ଆବର୍ଜନାର ଗହଳି ଉପରେ ଥରେ ଆଖି ବୁଲାଇଗଲି। ମୋର ଦୃଷ୍ଟି ପଡ଼ିଲା ଲାଲ ରଙ୍ଗର ଖଣ୍ଡେ ବନ୍ଧେଇ ଖାତା ଉପରେ। ଭୂତନାଥର କୌଣସି ପାଣ୍ଡୁଲିପି ହୋଇଥିବା ଭାବି ବହୁ ଆଗ୍ରହରେ ତାକୁ ଫିଟାଇଲି। ପ୍ରଥମ ପୃଷ୍ଠାରେ ଭୂତନାଥର ଲୀଳାୟତ ହସ୍ତାକ୍ଷର ଲେଖା ହୋଇଛି ଶେଷ କବିତା। ଭୂତନାଥ କ'ଣ ତାହେଲେ ଆସନ୍ନ ମୃତ୍ୟୁର ପଦକ୍ଷେପ ଆଗରୁ ଶୁଣିସାରିଥିଲା? ଆଉ ଗୋଟିଏ ପୃଷ୍ଠା ଓଲଟାଇଲି, ସେଥିରେ ପେନସିଲରେ କେତେ କ'ଣ ଗାରା ହୋଇଛି, ଇନ୍ସୁରାନ୍ସ ପ୍ରିମିୟର ହିସାବ, କେଉଁ କେଉଁ ମାନଙ୍କର ଜୀବନ ବୀମା କରାଯାଇପାରେ ସେମାନଙ୍କର ଗୋଟେ ତାଲିକା, ତାପରେ ଆଉ କେତେ ପୃଷ୍ଠା ଓଲଟାଇଗଲି, ସେଥିରେ କେବଳ ଅର୍ଥହୀନ କେତେକ ତ୍ରିକୋଣ, ଚତୁଷ୍କୋଣ ଆଉ ବୃତ୍ତର ଛବି, କେଉଁଠି କେଉଁଠି ତା ଭିତରେ ନିଜ ନାମର ସ୍ୱାକ୍ଷର। ଆଉ ଗୋଟିଏ ପୃଷ୍ଠା ଓଲଟାଇଲି, ଗୋଟିଏ କବିତା, କିନ୍ତୁ ତାର ଶିରୋନାମା ନଥିଲା। ଆଧୁନିକ କବିତା ବିପ୍ଳବର କବି, ନବଜାଗୃତିର ଗଣକବି ଭୂତନାଥ ଏଥିରେ ନିଶ୍ଚୟ କୌଣସି ମହାବାଣୀ ଲିପିବଦ୍ଧ କରି ଯାଇଥିବେ। ଭିତରଟା ଅନ୍ଧାର ହୋଇସାରିଥିଲା। ଖାତାଟି ଧରି ସନ୍ତର୍ପଣରେ ବାହାରି ଆସିଲେ। ନୀଳିମା ଦେବୀ ସେ ପର୍ଯ୍ୟନ୍ତ ସୁଦ୍ଧା ସେମିତି ଚିତ୍ରାର୍ପିତ ପରି ବାରଣ୍ଡାରେ ବସିଥିଲେ। ସବିତା ନୀଳିମାଙ୍କ ପାଖରେ ସ୍ଥାଣୁ ପ୍ରତିମୂର୍ତ୍ତି ପରି ତାଙ୍କ ମୁହଁକୁ ଅନାଇ ବସିଥିଲା। ନୀଳିମାଙ୍କୁ କିଛି କହିବା ପାଇଁ ମୋର କଣ୍ଠରୁଦ୍ଧ ହୋଇଆସିଲା। ଯେପରି ନୀରବରେ ଆସିଥିଲି ସେମିତି ନୀରବରେ ଫେରିଆସିଲି। ବାଗେଶ୍ରୀର ଏକ ବିଶେଷ ଭୂତନାଥ ସ୍ମୃତି ସଂଖ୍ୟାରେ ସେହି ଶେଷ କବିତାଟି ବ୍ଲକ୍ ହୋଇ ଭୂତନାଥର ହସ୍ତାକ୍ଷରରେ ପ୍ରକାଶ ପାଇଛି। ଭୂତନାଥର ବହୁ ଭକ୍ତ ଓ ପ୍ରଶଂସକଙ୍କର ବହୁ ପ୍ରବନ୍ଧରେ ସାମୟିକ ପତ୍ରପତ୍ରିକାମାନ ପୂର୍ଣ୍ଣ। ଦୈନିକ ପତ୍ରିକାମାନେ କେହି କେହି ସେହି ଶେଷ କବିତାଟି ମଧ୍ୟ ଶେଷ ପୃଷ୍ଠାରେ ଛାପିଛନ୍ତି। ସନ୍ଧ୍ୟାରେ ଦର୍ଶକ ଓ ଶ୍ରୋତାମାନଙ୍କ ଗହଳିରେ ସାହିତ୍ୟ ଭବନରେ ତିଳ ଧାରଣ ପାଇଁ ସୁଦ୍ଧା ସ୍ଥାନ ନାହିଁ। ସଭାପତି ହୋଇଛନ୍ତି ଆଧୁନିକ ଇଂରାଜୀ କବିତାର ବହୁ ବିସ୍ତୃତ ଅଧ୍ୟାପକ ହାଭାର୍ଡ ପ୍ରତ୍ୟାଗତ ଶ୍ରୀଯୁକ୍ତ ନୀଳାମ୍ବର ରାୟ। ଭୂତନାଥର ମୃତ୍ୟୁ ପରେ ତାର କେତେକ କବିତାର ଇଂରାଜୀରେ ଅନୁବାଦ କରିବାର ଦାୟିତ୍ୱ ସେ ମହାଶୟ ଗ୍ରହଣ କରିଛନ୍ତି। ପ୍ରଧାନ ବକ୍ତା ରୂପେ ମୋତେ ମଧ୍ୟ ସଭାମଣ୍ଡପ ଉପରେ ସ୍ଥାନ ଦିଆଯାଇଛି। ସଭାପତିଙ୍କ ଦକ୍ଷିଣ ପାଖରେ ଖଣ୍ଡେ ଚୌକି ଉପରେ ବସିଛନ୍ତି ନୀଳିମା ଦେବୀ। ବାଗେଶ୍ରୀର ସମ୍ପାଦକ ପ୍ରଥମେ ଭୂତନାଥଙ୍କ ପ୍ରତିମୂର୍ତ୍ତି ଦେହରେ ମାଲ୍ୟାର୍ପଣ କଲାପରେ ଭୂତନାଥର ଶେଷ କବିତାଟି ଆବେଗ ଜଡ଼ିତ କଣ୍ଠରେ ଆବୃତ୍ତି କଲେ। ଫୁଟା ଟ୍ରାଉଜର, ଶାଢ଼ୀ ଅପରାଜିତା ରଙ୍ଗର, ଲୁଙ୍ଗି କଳା ଆଉ ଲାଲ ଚେକ୍ ପାଲା, ସାୟା କଳା ଭେଲଭେଟ୍ର ବଡିସ୍, ଲାଲ ସିଲ୍କର ବ୍ଲାଉଜ, ରୁମାଲ ଅଧ ଡର୍ଜନ, ପୁଣି ରୁମାଲ ତିନି, ପଞ୍ଜାବୀ ବାନିୟନ, ଧୋତି ପାଣ୍ଟାଲୁନ ବେଡ଼ସିଟ, କଳା ଛିଟ ରଙ୍ଗର ନୀଳ ରଙ୍ଗର ଛୋଟ ଛୋଟ ପ୍ୟାଣ୍ଟ, ପୁଣି ଏକ ଟ୍ରାଉଜର ରଙ୍ଗ ଫିକା, ଆଉ ଶାଢ଼ୀ ଆକାଶ ରଙ୍ଗର, ଓଢ଼ଣା ସୁନେଲି। ଆବୃତ୍ତି ଶେଷ ହେବା ପରେ ଘନ ଘନ କରତାଳିରେ ସଭାକକ୍ଷ କମ୍ପି ଉଠିଲା। ଏହାପରେ ସଭାପତିଙ୍କ ଅନୁରୋଧରେ ମୁଁ ଭାଷଣ ଦେବା ପାଇଁ ଉଠିଲି। ଦୀର୍ଘ ଭାଷଣ, କିନ୍ତୁ ଯାହା କହିଥିଲି ତାର ସାରାଂଶ ହେଉଛି ଆଧୁନିକ କବିତାରେ କବି ଗୌଣ, ପାଠକ ମୁଖ୍ୟ। ଅର୍ଥାତ୍ ପାଠକର ରସାନୁଭୂତି ଓ ମର୍ମବୋଧ ହିଁ କବିତାର ପ୍ରାଣ। ତାଜମହଲ ଆପଣମାନେ କେହି କେହି ଦେଖିଥିବେ। ତାଜମହଲକୁ କେଉଁ ନିବୃତ ଜ୍ୟୋତ୍ସ୍ନାର୍ଚ୍ଚିତ ରାତ୍ରିରେ ଦେଖି ଆପଣଙ୍କ ଭିତରୁ କେହି କେହି ଅଭିଭୂତ ହୋଇଥାନ୍ତି ଯଦି, ତାହେଲେ ଆପଣଙ୍କୁ ଅଭିଭୂତ କରିଛି ବେରାମ ମମତାଜଙ୍କର ମହଲର ସ୍ମୃତି, ରବୀନ୍ଦ୍ର ଆଉ କାଜୀ ନଜରୁଲଙ୍କ କବିତା, ପୁଣି ଆପଣଙ୍କ ଆଖିରେ ନିଜର କଳ୍ପନାର ସୁରାଞ୍ଜନ। ଆଧୁନିକ କବିତାରେ ଜହ୍ନ ବବୁର୍ଚି ମୁଣ୍ଡର ସଫେଦ ପଗଡ଼ି କିପରି ହେଲା ବୋଲି ଆପଣ ନାସିକା କୁଞ୍ଚନ କରନ୍ତି, କିନ୍ତୁ ଭଞ୍ଜେ ଯେତେବେଳେ ନାୟିକାର ଜଙ୍ଘକୁ କଦଳୀ ଗଛ ସଙ୍ଗରେ ଉପମା ବଢ଼ନ୍ତି, ଆପଣ ସେତେବେଳେ ପରମ ରସାସ୍ୱାଦନର ତୃପ୍ତିରେ ଆଖି ଦୁଇଟି ବୁଝି ନିଅନ୍ତି କାହିଁକି। ଫାଇଭ୍ ଡାଉନ୍ ପାସେଞ୍ଜର ଗାଡ଼ିକୁ ଯଦି କୌଣସି ମଦାଳସା ନିତମ୍ବିନୀ ସହିତ ତୁଳନା କରାଯାଏ, ତାହେଲେ ଆପଣ ବିଚରା ସେ କବିର ସପ୍ତପୁରୁଷ ଉଦ୍ଧାର କରିଯିବେ। କିନ୍ତୁ ସେହିପରି କୌଣସି ଚାରୁଗାମିନୀଙ୍କୁ ଗଜେନ୍ଦ୍ର ପ୍ରିୟା ଗଜଗାମିନୀ ସହିତ ତୁଳନା କଲାବେଳେ ଆପଣଙ୍କ ରୁଚିବୋଧ ଆଦୌ ପ୍ରତିବାଦ କରେ ନାହିଁ ତ? ଏମିତି ସବୁ ମଣିଷ ମନରେ ବହୁ ଗତବନ୍ଧା ଧାରଣା ବା କଣ୍ଡିସନ ରିଫ୍ଲେକ୍ସ ବିରୁଦ୍ଧରେ କାବ୍ୟିକ ପ୍ରତିବାଦ ହେଲା ଆଧୁନିକ କବିତା, ଇତ୍ୟାଦି ଇତ୍ୟାଦି। ଏବେ ଆଲୋଚିତ କବିତାଟିକୁ ଦେଖନ୍ତୁ। ଖାକି ଟ୍ରାଉଜର, ଲୁଙ୍ଗି, ପାଣ୍ଟାଲୁନ, ସାୟା, ବଡିସ୍, ବ୍ଲାଉଜ୍ ସହିତ କାହାରି ସମ୍ପର୍କ ନାହିଁ। ଅନେକ କ୍ଷେତ୍ରରେ ଗୋଟିଏ ଅନ୍ୟଟି ସହିତ ବିବଦମାନ ବସ୍ତୁ, କିନ୍ତୁ ଏ ସଂଘର୍ଷ ମିଥ୍ୟା, ଅବାସ୍ତବ, ସଂକୀର୍ଣ୍ଣ ମନର ଅଳିକ ସୃଷ୍ଟି। ଗୋଲାପୀ ସେଡ୍ର ସାୟା ଉପରେ ଆପଣ ପିନ୍ଧାଇ ଦିଅନ୍ତୁ ଅପରାଜିତା ରଙ୍ଗର ଶାଢ଼ୀ, ତାପରେ ଦୁଇ ବକ୍ଷଜରେ ପିନ୍ଧାଇ ଦିଅନ୍ତୁ କଳା ଭେଲଭେଟ୍ର ବଡିସ୍, ତାପରେ ଖୁନ୍ ପରି ଲାଲ ରଙ୍ଗର ବ୍ଲାଉଜ, ପୁଣି ସବୁରୀ ଉପରେ ସୁନେଲି ଅବଗୁଣ୍ଠନ, ତାପରେ ଅନ୍ୟ ସବୁ ବିବଦମାନ ବସ୍ତୁ କିପରି ପରସ୍ପର ସମ୍ବନ୍ଧ ତାହା ବୁଝେଇ କହିବା ଦରକାର ନାହିଁ। ଟ୍ରାଉଜର ଉତାରେ ଲୁଙ୍ଗି, ତାପରେ ବେଡସିଟ, ତାପରେ ପରିଣତି ଛୋଟ ଛୋଟ ପ୍ୟାଣ୍ଟ। ଦେଖନ୍ତୁ କି ଅପୂର୍ବ ସହନ୍ତି, କି ସ୍ୱର୍ଗୀୟ ହାରମୋନି। ଏ କବିତାରେ ନବଯୁଗର କବି ଶାନ୍ତିର ବାର୍ତ୍ତାବହ ଭୂତନାଥ ପୁଣି ସ୍ପଷ୍ଟ ଇଙ୍ଗିତ ଦେଇଯାଇଛନ୍ତି, ଜୀବନ ଅନନ୍ତ କିନ୍ତୁ ମନୁଷ୍ୟ କ୍ଷଣଜୀବୀ। ଏହି ପରିପ୍ରେକ୍ଷୀରେ ବିଚାର କଲେ ସବୁ ଅଳିକ, ସବୁ ଅର୍ଥହୀନ। ଲାଲ ରୁଷିଆ ସଙ୍ଗରେ, ସୁନେଲି ଆମେରିକାର, ବା ଲୁଙ୍ଗି ପିନ୍ଧା ସବୁଜ ପାକିସ୍ତାନ ସଙ୍ଗରେ ତ୍ରିରଙ୍ଗୀ ଭାରତର ମେଳନ ହେବ, ଏପରି ଭାବିବା କ୍ଷୁଦ୍ର ମଣିଷର ସଂକୀର୍ଣ୍ଣତା ଛଡ଼ା ଆଉ କିଛି ନୁହେଁ। ଶାନ୍ତି ପାଇଁ ନୋବେଲ ପୁରସ୍କାର ପ୍ରାପ୍ତ ଏ ଯୁଗର ବିଶିଷ୍ଟ ମନୀଷୀ ନର୍ମାଲ ଏଞ୍ଜେଲଙ୍କର କୋ ଏକ୍ଜିଷ୍ଟାନ୍ସ ସିଆଲିଜମ୍ ମତବାଦର ଏକ ସ୍ପଷ୍ଟ ଅଥଚ ଦୃଢ଼ ପ୍ରତିଧ୍ୱନି ଆଲୋଚିତ କବିତାରେ ପ୍ରକାଶ ପାଇଛି। ତେଣୁ ଶାନ୍ତି ହେଉଛି ଗଣକବି, ମାନବ ସଭ୍ୟତାର କବି ଭୂତନାଥଙ୍କର ଯୁଦ୍ଧ ବିଭୀଷିକାଗ୍ରସ୍ତ ମାନବ ସମାଜକୁ ଶେଷ ସନ୍ଦେଶ, ଯାହା କବି ଏଲିଏଟ୍ ୱେଷ୍ଟଲ୍ୟାଣ୍ଡର ଉପସଂହାରରେ ପ୍ରାର୍ଥନା କରିଥିଲେ, ଓମ୍ ଶାନ୍ତି ଶାନ୍ତି ଶାନ୍ତି। ପୁଣି ତାତ୍ତ୍ୱିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଚାର କଲେ ଏ କବିତାର ଛତ୍ରେ ଛତ୍ରେ ସୃଷ୍ଟିର ଏକ ଗୃଢ ତଥ୍ୟର ପ୍ରକାଶ ମଧ୍ୟ ଲକ୍ଷ୍ୟ କରାଯାଇପାରିବ। ବିଶୃଙ୍ଖଳା ଭିତରୁ ଶୃଙ୍ଖଳାର ଅନେକ ଭିତରୁ ଐକ୍ୟର ପ୍ରକାଶ ଆଲୋଚିତ କବିତାରେ ଯେପରି ରୀତିରେ ପ୍ରକାଶ ପାଇଛି, ତାହା ଯଥାର୍ଥରେ ଅନବଦ୍ୟ। ଘନ ଘନ କରତାଳି ମଧ୍ୟରେ ମୋର ଭାଷଣ ଶେଷ ହେଲା। ସଭା ଶେଷ ହେବା ପରେ ନୀଳିମା ଦେବୀଙ୍କୁ ମୋ ଗାଡ଼ିରେ ବସାଇ ତାଙ୍କ ଘରେ ଛାଡ଼ି ଆସିବା ପାଇଁ ମୁଁ ଅନୁରୋଧ କଲି। ନୀଳିମା ଦେବୀ ନୀରବରେ ମୋର ଅନୁରୋଧ ରକ୍ଷା କରି ଗାଡ଼ି ଭିତରକୁ ଆସିଲେ। କିଛି ଦୂର ଆସିଲା ପରେ ଗୋଟାଏ ମୋଡ଼ରେ ଗାଡ଼ି ଷ୍ଟିୟରିଂ ବୁଲାଇଲା ବେଳେ ନୀଳିମା ଦେବୀ ପଛ ସିଟ୍ରୁ ପଚାରିଲେ, ଆପଣ ତାଙ୍କର ସେ କବିତାଟା ପାଇଲେ କେଉଁଠୁ? କବିତାର ପାଣ୍ଡୁଲିପି ମୁଁ ଯେପରି ଭାବରେ ଅପସାରିତ କରିଥିଲି, ତାହା କାହାରି ପକ୍ଷରେ କଦାପି ସମ୍ମାନଜନକ ହୋଇନପାରେ। ତେଣୁ ଅପରାଧୀ ପରି ମୁଁ ନୀରବ ରହିଲି। ନୀଳିମା ଦେବୀ ପୁଣି ପଚାରିଲେ, ଏବେ ସେ ପାଣ୍ଡୁଲିପିଟି କେଉଁଠାରେ ଅଛି? ମୁଁ କହିଲି, ମୁଁ ତାକୁ ଯତ୍ନରେ ମୋ ପାଖରେ ରଖିଛି। ନୀଳିମା ଦେବୀ ପୁଣି କହିଲେ, ମୁଁ ଏବେ ଟିକେ ସେ ପାଣ୍ଡୁଲିପିଟାକୁ ଦେଖିବାକୁ ଚାହେଁ। କଣ୍ଠରେ ତାଙ୍କର ଅନ୍ୟକୁ ଆଘାତ ଦେଲା ଭଳି ଅସ୍ୱାଭାବିକ ରୁକ୍ଷତା। ମୁଁ ଭାବିଲି ତାଙ୍କର ଉତ୍ତରାଧିକାର ମୁଁ ଲୁଣ୍ଠନ କରିଛି ବୋଲି ସେ କ୍ଷୁର୍ଣ୍ଣ ହୋଇଛନ୍ତି, ଆଉ ଯୁକ୍ତି କରି କୌଣସି କଥା ବୁଝିବା ସମୀଚୀନ ନୁହେଁ ଭାବି ମୁଁ ନୀରବ ରହିଲି। ମୋ ଘର ସାମ୍ନାରେ ନୀଳିମା ଦେବୀ ମଟରରୁ ଓହ୍ଲାଇ ପଡ଼ି ପଚାରିଲେ, ପାଣ୍ଡୁଲିପିଟା ଏବେ ଦେଖିବାରେ କିଛି ଅସୁବିଧା ଅଛି? ମୁଁ କହିଲି, ବାଃ, ଅସୁବିଧା କ'ଣ ଥାଇପାରେ? ପାଣ୍ଡୁଲିପି ଆପଣଙ୍କର, ଆପଣଙ୍କ ସଙ୍ଗରେ ତାହା ନେଇଯାଇପାରନ୍ତି। ନୀଳିମା ଦେବୀଙ୍କୁ କିଛି ନ କହି ମୋ ପଛେ ପଛେ ଲାଇବ୍ରେରୀକୁ ଆସିବାକୁ କହିଲି। ସେ ଆସିଲେ। ମୁଁ ଗୋଟିଏ ଲୁହା ଦରାଜ ଭିତରୁ ସେହି ସଯତ୍ନ ରକ୍ଷିତ ପାଣ୍ଡୁଲିପିଟି କାଢ଼ି ନୀଳିମା ଦେବୀଙ୍କ ହାତକୁ ବଢ଼ାଇ ଦେଲି। ନୀଳିମା ଦେବୀ ଧୀରେ ଧୀରେ ଖାତାର ପୃଷ୍ଠାଗୁଡ଼ିକ ଓଲଟାଇ ସେହି କବିତା ସ୍ଥାନରେ ଆସି ପହଞ୍ଚିଲେ। ଭୂତନାଥର ମୃତ୍ୟୁ ପରେ ନୀଳିମା ଦେବୀଙ୍କ ଶୁଖିଲା ମୁହଁରେ ମୁଁ ଏ ପ୍ରଥମ ଥର ପାଇଁ ହସର ଝଲକ ଦେଖିଲି। ଏ କୀର୍ତ୍ତି ସ୍ତମ୍ଭ ସମ୍ମୁଖରେ ଯେକୌଣସି ଆତ୍ମୀୟ ସ୍ୱଜନ ଗୌରବୋତ୍ଫୁଲ୍ଲ ହେବା ସ୍ୱାଭାବିକ। ନୀଳିମା ଦେବୀ ମୋତେ ଚାହିଁ ପଚାରିଲେ, ସେ ନିଜେ ଧୋବାର ଲୁଗା ହିସାବ ରଖୁଥିଲେ, ଆପଣ ଜାଣିଥିଲେ କେବେ? ମୁଁ ଆକାଶରୁ ପଡ଼ିଲା ପରି ପଚାରିଲି, ମାନେ ଆପଣ କ'ଣ କହିବାକୁ ଚାହାନ୍ତି? ଇଏ କବିତା ନୁହଁ, ଧୋବାର ହିସାବ। ନୀଳିମା ଦେବୀ ଖାତାଟା ଟେବୁଲ ଉପରେ ଫିଙ୍ଗି ଦେଇ ବାହାରକୁ ଚାଲି ଆସିଲେ।